ଗୋଟିଏ ମଣିଷ ହେଲେ ଅନେକ କୋଡ଼ିଏ ଗୁଣର ଅଧିକାରୀ। ଜଣେ ସଙ୍ଗୀତକାର ହେବା ନିଶାରେ ଧାଇଁ ଆସିଥିଲେ ସୁଦୂର ବାରିପଦାର କପ୍ତିପଦାରୁ ଭୁବନେଶ୍ୱର। କିଛି କ୍ୟାସେଟ୍ ବି କଲେ ନିଜ ସଙ୍ଗୀତ ନିର୍ଦ୍ଦେଶନାରେ, ହେଲେ ସଙ୍ଗୀତ କ୍ଷେତ୍ରରେ ଏତେଟା ସଫଳ ହୋଇପାରିନଥିଲେ। ରେଡିଓ ଚକୋଲେଟ୍ରେ ଗୋଟିଏ ଚୁଟକୁଲା ସୋରେ ରାତାରାତି ଚୁଟକି ମାରି ସଫଳ ହୋଇଯାଇଥିଲେ ଆଉ ଓଡ଼ିଶାର ଗଳିକନ୍ଧିରେ ଚର୍ଚ୍ଚିତ ହୋଇଯାଇଥିଲେ। ହଁ ଦର୍ଶକ ବନ୍ଧୁ, ସେହି ଅନେକ ପ୍ରତିଭାର ଅଧିକାରୀ ଅନନ୍ୟ କଳାକାର ଜଣକ ହେଲେ ଓଲିଉଡ଼ର କମେଡ଼ି କିଙ୍ଗ ପପୁ ପମ୍ପମ୍। ମୟୂରଭଞ୍ଜର କପ୍ତିପଦାଠାରେ ଜନ୍ମଗ୍ରହଣ କରିଥିବା ପପୁ ପମ୍ପମ୍ ରେଡିଓ ଚକୋଲେଟ୍ର ସୋରେ ତାଙ୍କ ଟାଇଟଲ ଦିଆଯାଇଥିବା ପପୁ ପମ୍ପମ୍ ନାମରେ ସିନା ପ୍ରସିଦ୍ଧି ଲାଭ କରିଥିଲେ, ହେଲେ ପ୍ରକୃତ ନାମ ହେଉଛି ତତ୍ୱପ୍ରକାଶ ଶତପଥୀ। ତାଙ୍କ ବାପା ଶ୍ରୀ ହେମନ୍ତ କୁମାର ଶତପଥୀ ଜଣେ ହାଇସ୍କୁଲ ହେଡ଼ମାଷ୍ଟର ଥିଲେ। ପିଲାବେଳରୁ ପପୁ ସଙ୍ଗୀତ ମନସ୍କ ଥିଲେ ବି ଭଲ ପାଠ ପଢ଼ୁଥିଲେ। ମେଟ୍ରିକରେ ପ୍ରଥମ ଶ୍ରେଣୀରେ ପାସ୍ କଲା ପରେ ଉଦଳା କଲେଜରେ ପ୍ଲସ୍ ଟୁ ସାଇନ୍ସରେ ଆଡ଼ମିସନ୍ କରିଥିଲେ ଆଉ ଉଦଳା କଲେଜରୁ ଫାର୍ଷ୍ଟ କ୍ଲାସ୍ ସହ କେମିଷ୍ଟ୍ରି ଅନର୍ସରେ ବିଏସ୍ସି ପାସ୍ କରିଥିଲେ ଆଉ ଉଦଳା କଲେଜରେ ସେ ଡ୍ରାମାଟିକ୍ ସେକ୍ରେଟେରୀ ବି ଥିଲେ। ହେଲେ ଏତେ ଭଲ ପାଠ ପଢ଼ୁଥିବା ପପୁ କିନ୍ତୁ ସଙ୍ଗୀତ ସ୍ୱପ୍ନରେ ବିଭୋର ଥିଲେ। ବିଏସ୍ସି ପରେ ଏମ୍ଏସ୍ସି କିମ୍ବା ଲେକ୍ଚରସିପ୍ର ଆଶାକୁ ପଛରେ ପକାଇ ଧାଇଁ ଆସିଥିଲେ ସୁଦୂର ଭୁବନେଶ୍ୱର, ଜଣେ ସଫଳ ସଙ୍ଗୀତ ନିର୍ଦ୍ଦେଶକ ହେବା ଆଶାରେ। ଏଥିପାଇଁ ତାଙ୍କ ବାପା ଏବଂ ଭାଇ ପପୁଙ୍କ ଉପରେ ଅନେକ ଅଶାନ୍ତି ବି ହୋଇଥିଲେ। ହେଲେ ପ୍ରତ୍ୟେକ ମଣିଷ କିଛି ସ୍ୱପ୍ନକୁ ନେଇ ବଞ୍ଚିବାକୁ ଚାହୁଁଥାଏ ଆଉ ପପୁ ସଙ୍ଗୀତକୁ ଦିନ ରାତି ସ୍ୱପ୍ନ ଦେଖୁଥିଲେ। ଭୁବନେଶ୍ୱରରେ ରହିବା ପରେ ଅଳସୀ ପ୍ରିୟା, ବହୁଳ ଫୁଲ, ପ୍ରେମ କାହାଣୀ, ଆଲୋମ ଅପରାଜିତା ଆଦି କିଛି ଆଲବମ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇ ତାଙ୍କର ସଙ୍ଗୀତ ସ୍ୱପ୍ନକୁ କିଛିଟା ସଫଳ କରିଥିଲେ, ହେଲେ ସଙ୍ଗୀତ ଦୁନିଆରେ ଏତେଟା ପ୍ରତିଷ୍ଠିତ ହୋଇପାରିନଥିଲେ। ଅନେକ ସଂଘର୍ଷର ସମ୍ମୁଖୀନ ହୋଇଥିଲେ ପପୁ ନିଜ ପତ୍ନୀ ଓ ଦୁଇ ପୁଅ ଝିଅଙ୍କୁ ଧରି। ବରମୁଣ୍ଡାର ଜଗନ୍ନାଥ ବିହାର କଲୋନୀରେ ଦୀର୍ଘଦିନ ହେଲା ରହିଆସୁଛନ୍ତି। ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ସହଯୋଗରେ ପପୁ ଏଣ୍ଟ୍ରି କରିଥିଲେ ରେଡିଓ ଚକୋଲେଟ୍ରେ, ତାପରେ ପଛକୁ ଫେରି ଚାହିଁନଥିଲେ। ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଏକ୍ସକ୍ୟୁଜ୍ ମି ଯାହା କହିବି ସତ କହିବି ଶୋ ମାଧ୍ୟମରେ ପପୁ ଓଡ଼ିଶାର ଘରେ ଘରେ ପରିଚିତ ହୋଇଯାଇଥିଲେ। ତାପରେ ତୁ ମୋ ଆଖିର ତାରା, ଦେ ମା ଶକ୍ତି ଦେ ଆଦି ଚଳଚ୍ଚିତ୍ରରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିଥିଲେ ଆଉ ଚଳଚ୍ଚିତ୍ର ବାଳୁଙ୍ଗା ଟୋକା ମାଧ୍ୟମରେ ହଇଚଇ ସୃଷ୍ଟି କରିଥିଲେ ଓଲିଉଡ଼ରେ। ଓଡ଼ିଶାର ପ୍ରଥମ କମେଡିଆନ ଭାବେ ପପୁ ମୁଖ୍ୟ ଅଭିନେତା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଚଳଚ୍ଚିତ୍ର ରଙ୍ଗିଲା ଟୋକା, ଚୌକା ଛକା, ଆମେ ତ ଟୋକା ଷଣ୍ଢମାର୍କା ଆଦି ଚଳଚ୍ଚିତ୍ରରେ। ଏମିତି ସମୟ ଆସିଲା ପପୁଙ୍କ ଶୋ ଦେଖିବା ପାଇଁ ଦର୍ଶକ ପାଗଳ ହୋଇ ଉଠୁଥିଲେ। ବିଜୁ ଜନତା ଦଳରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ପ୍ରଚାର ପ୍ରଭାରୀ କରିଥିଲେ ଏବଂ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରାଇଥିଲେ। ହେଲେ ରାଜନୀତିରେ ସଫଳ ହୋଇପାରିନଥିଲେ ପପୁ। ଅନେକ ସମ୍ମାନରେ ସମ୍ମାନିତ ପପୁ ପମ୍ପମ୍ ଏବେ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ନିଜସ୍ୱ ୟୁଟ୍ୟୁବ୍ ଚ୍ୟାନେଲ ପପୁ ପମ୍ପମ୍ କ୍ରିଏସନରେ ବ୍ୟସ୍ତ ଅଛନ୍ତି। ଓଲିଉଡ ଡାଏଟ୍ ତରଫରୁ ଏହି ଭର୍ସାଟାଇଲ୍ ଆର୍ଟିଷ୍ଟ ତତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମ୍ପମ୍ଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା।